ଗଲା ପରେ କଣ୍ଢେଇ ଆସିଲା, ଜଣେ ମୋତେ ଜାଳିଥିଲା, ଆଉ ଜଣେ ମାରିଦେଇଗଲା।
ମୁକେଶ KFM।